ସୁନ୍ଦର ଭଜନ ବାର ମାସେ ତେର ଜାତ ସୁନ୍ଦର ଲେଖା ଯାହାକୁ ରଚନା କରିଛନ୍ତି ଶ୍ରୀଯୁକ୍ତ ସରୋଜ କୁମାର ସାହୁ ଆଇଆଇସି ଓଡ଼ିଶା ପୋଲିସ ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ବୀଣାପାଣି କଳାପୀଠର ଅଧ୍ୟକ୍ଷ ଶ୍ରୀ ବିପିନ ବିହାରୀ ସ୍ୱାଇଁ ଗୀତଟିକୁ ଗାଇଛନ୍ତି ଓଡ଼ିଶାର ବିଶିଷ୍ଟ ଗାୟିକା ସସ୍ମିତା ମିଶ୍ର ଗୀତଟି ନିଶ୍ଚିତ ଆପଣଙ୍କୁ ଭଲ ଲାଗିବ ବୋଲି ଆମର ଆଶା ଓ ବିଶ୍ୱାସ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଇ ନ୍ୟୁଜ୍ ଓଡ଼ିଆକୁ ସବସ୍କ୍ରାଇବ୍ କରନ୍ତୁ ଗୀତଟି ଦେଖିପାରିବେ ଓ ଗୀତଟିର ମଜା ନେଇପାରିବେ ନମସ୍କାର
ନମସ୍କାର ମୁଁ କଣ୍ଠଶିଳ୍ପୀ ସସ୍ମିତା ମିଶ୍ର ଆଜି ଗୋଟେ ଖୁବ୍ ସୁନ୍ଦର ଭଜନ ମୁଁ ଗାଇଛି ବାର ମାସେ ତେର ପର୍ବ ଭଜନଟି ବହୁତ ସୁନ୍ଦର ହେଇଛି ଯାହାକୁ ଲେଖିଛନ୍ତି ସରୋଜ କୁମାର ସାହୁ ସାର୍ ଏବଂ ସଙ୍ଗୀତରେ ସଜେଇଛନ୍ତି ଆମ ଓଡ଼ିଶାର ଜଣେ ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ବିପିନ ସ୍ୱାଇଁ ସାର୍ ଆଉ ଆଶା କରୁଛି କି ଗୀତଟି ଏଇ ସୁନ୍ଦର ଭଜନଟି ଆପଣମାନଙ୍କୁ ବହୁତ ଭଲ ଲାଗିବ ବୋଲି ହୃଦୟକୁ ଛୁଇଁବ ବୋଲି ନିଶ୍ଚୟ ଶୁଣନ୍ତୁ ଏବଂ ଏଇ ସୁନ୍ଦର ଭଜନଟି ରିଲିଜ ହେଉଛି ଇ ନ୍ୟୁଜ୍ ୟୁଟ୍ୟୁବ୍ ଚ୍ୟାନେଲରେ ଆପଣମାନଙ୍କର ଆଶୀର୍ବାଦ ଦିଅନ୍ତୁ ଏବଂ ଲାଇକ୍ ଶେୟାର କମେଣ୍ଟ କରନ୍ତୁ ଜୟ ଜଗନ୍ନାଥ।